ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସଙ୍ଗାତ ଦିନ ଗଡ଼ି ଗଡ଼ି ଯାଏ, ଦିନ ଗଡ଼ି ଗଡ଼ି ଯାଏ ରେ ସଙ୍ଗାତ, ଦିନ ଗଡ଼ି ଗଡ଼ି ଯାଏ। ବୁଝୁନାଓ କିମ୍ପା ସମୟର ମୂଲ, ବୁଝୁନାଓ କିମ୍ପା ସମୟର ମୂଲ, ଚାଲି ଯାଏ ବେଳ କାଳ ସଙ୍ଗାତ। ଦିନ ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ି ରେ ସଙ୍ଗାତ, ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ିରେ ସଙ୍ଗାତ, ଦିନ ଯାଏ ଗଡ଼ି ଗଡ଼ି। ଅଶାନ୍ତର ଝଡ଼ ସତ୍ପରେ ଆସେ ଘନେଇ, ମହାଭୟଙ୍କର ଅଟେ ସେହି ଦିନ ଜାଣି ତ ପାରିଲୁ ନାହିଁ। ମାଡ଼ି ଆସୁଅଛି ଅଶାନ୍ତର ଝଡ଼ ସତ୍ପରେ ଆସେ ଘନେଇ, ମହାଭୟଙ୍କର ଅଟେ ସେହି ଦିନ ଜାଣି ତ ପାରିଲୁ ନାହିଁ। ଆଜି ବି କହୁଛୁ କାହିଁ ସେହି ଦିନ, ଆଜି ବି କହୁଛୁ କାହିଁ ସେହି ଦିନ, ନାହିଁ ଆଗମନ ବୋଲି ସଙ୍ଗାତ। ଦିନ ଯାଏ ଗଡ଼ି ଗଡ଼ି, ଆରେ ଦିନ ଯାଏ ଗଡ଼ି ଗଡ଼ିରେ ସଙ୍ଗାତ, ଦିନ ଯାଏ ଗଡ଼ି ଗଡ଼ି। ବାଟ ତୋ ପ୍ରେମୀ କବିତା ଫେରିବାର ଆଶା ନେଇ, ତଳି ନେବେ ତୋତେ ପ୍ରେମିକ ବାହୁରେ ଆଦରି ନେବେ କଳେଇ। ଚାହିଁଛନ୍ତି ବାଟ ତୋ ପ୍ରେମୀ କବିତା ଫେରିବାର ଆଶା ନେଇ, ତଳି ନେବେ ତୋତେ ପ୍ରେମିକ ବାହୁରେ ଆଦରି ନେବେ କଳେଇ।
ভুলি যা রে বন্ধু অতীত কুতর ভুলি যা রে বন্ধু অতীত কুতর হেরি আজি শুঙ্ক পাশে সঙ্গাত দিন যায় গড়ি গড়ি দিন যায় গড়ি গড়ি রে সঙ্গাত দিন যায় গড়ি গড়ি দিন যায় গড়ি গড়ি রে সঙ্গাত দিন যায় দিন যায় গড়ি গড়ি।
নমস্কার প্রিয় শ্রোতা, আউ থরে চলন্তু আমি মানে কিছু সময় স্বাস্থ্য বিষয়ে আলোচনা করিবা। প্রিয় শ্রোতা, আজি আমি মানে আলোচনা করিবাকু যাওছু ঝাড়া রোগ বিষয়ে। ভারতরে অধিকাংশ স্থানরে ঝাড়া রোগরে লোকে আক্রান্ত হয়ে থাকে। তাহলে এই ঝাড়া রোগর বাহার হওয়াপ্রাই কোপ বা কৌশি প্রকার চিকিৎসা দরকার। প্রিয় শ্রোতা, মু আপন মানুষ কিছু টিপণ দিয়েছি, এখন যদি সময় ধরি ব্যবহার করবে মু আশা করুছি ঝাড়া রোগ দূর হয়ে যাব। শিমিলি গছর ছেলিকু গাই দুধরে বাটি খাইলে সমস্ত প্রকার ঝাড়া ভাল হয়ে থাকে। উষুনা চাউল সহ পশারুণী পত্র বাটি চিনি মিশাই খলি করে খাইলে বিভিন্ন প্রকার ঝাড়া রোগ ভাল হয়ে থাকে। মুথা রসরে অল্প মহু মিশাই খাইলে সমস্ত ঝাড়া রোগ ভাল হয়ে থাকে। পাতলা ঝাড়া পাই কণ করা যাব? বরকোলির অপুটা পত্র পাঁচ গোটি, অদা দশ গ্রাম, মিশ্রি কুড়িয়ে গ্রাম, গুজরাটি চোপা সহিত গোটিয়ে, এহাকু ভাল ভাবরে বাটি দেই কপড়া দ্বারা ছাণি নেই দিনরে দুই পান সেবন করিলে সমস্ত প্রকার পতলা ঝাড়াকু বা পতলা ঝাড়ারু উপশম মিলি থাকে। প্রিয় শ্রোতা, যদি এই যে ঠিপণ দ্বারা আপন মানুষ কিছু উপকার হেউছি, এহা বহুত উত্তম। ঈশ্বর আপন মানুষ আশীর্বাদ করন্তু। ধন্যবাদ।
আমি আশা করুছু যে এই স্বাস্থ্য সূচনা আপন মানুষের দৈনিক জীবনরে কিছু সাহায্য করুথিব, তাহলে বহুত উত্তম। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই আদি অনন্ত দয়াময় পরমেশ্বর, সর্বশক্তি সর্বজ্ঞানী, প্রেমর সাগর, অনুগ্রহ পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনার আশীর্বাদ করন্তু, আপনার সমস্ত মনোকামনা পূর্ণ করন্তু। তাহাঙ্ক আশিষ, তাহাঙ্ক প্রেম, তাহাঙ্ক কৃপা, তাহাঙ্ক শান্তি, তাহাঙ্ক মঙ্গল সদাসর্বদা আপনঙ্ক ঠারে সহবর্তী রহু। প্রিয় শ্রোতা, চলন্তু আজি আম্ভে মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে খ্রিস্টঙ্ক ঠারে আশীর্বাদ। যীশু খ্রিস্টঙ্ক অনুগমনকারী মানে অনেক বিষয় নিমন্তে ঈশ্বরঙ্কু প্রশংসা করিবা উচিত। খ্রিস্টঙ্ক ঠারে পরমেশ্বর আমকু তাঙ্ক সন্তান সন্ততি ভাবরে মনোনীত করি এই জগতরে তাঙ্কর প্রতিনিধিত্ব করিবা পাই সুযোগ দেই অছন্তি। খ্রিস্টঙ্ক ঠারে ঈশ্বরঙ্ক সহিত নুয়া সম্পর্ককু পাউল অনেক ছবি আঙ্কি বর্ণনা করিয়াছন্তি। এই সবু ছবি ভিতরু পুষ্য সন্তানর ছবি একতার বিষয় বস্ত্রর পাঠকু দেখাওছি। আমকু খ্রিস্টঙ্ক ঠারে পুষ্য সন্তান ভাবরে গ্রহণ করা যাইছি, যদ্বারা আমি ঈশ্বরঙ্ক পরিবারর জনে সদস্য অটু। এই পারিবারিক ছবি মধ্যে ইস্রায়েল সন্তান মানক সহিত ঈশ্বরঙ্ক নিয়ম চুক্তিকু
ଦେଖି ବା ଦେଖାଇ ଅଛନ୍ତି। ପାଉଲଙ୍କ ଚିଠିର ସ୍ପଷ୍ଟ ଭୂମିରେ ଯେଉଁ ବିଜାତିମାନେ ଯୀଶୁଖ୍ରୀଷ୍ଟଙ୍କ ନିଜର ସହିତ ଭାବରେ ଗ୍ରହଣ କଲେ, ସେମାନେ ମଧ୍ୟ ଈଶ୍ୱରଙ୍କ ପୁଅ ଝିଅ ହେବାର ଅଧିକାର ପାଇଲେ। ପୁଣି ଇସ୍ରାଏଲକୁ ଉତ୍ତରାଧିକାରୀ ହେବା ପାଇଁ ଯେଉଁ ପ୍ରତିଜ୍ଞା କରାଯାଇଥିଲା ତାହା ଏମାନଙ୍କ ପାଇଁ ଲାଗୁ ହେବ। ଯଦି ଆମ୍ଭେ ରୋମୀ ପୁସ୍ତକ ତାର 8:12 ଗାଲାତି 4:7 ପଢ଼ିବା, ସେଠି ଆମମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି, ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ସହିତ ସମ୍ପର୍କରେ ଉପକାରିତା ହେଉଛି ଖ୍ରୀଷ୍ଟଙ୍କ ଠାରେ ରହିବା। ତାହା ସବୁ ଖ୍ରୀଷ୍ଟିଆନ ଏକତାର ଗୋଟିଏ ମୌଳିକ ବିଷୟ ଅଟେ। ଏହି ଲେଖାର ଅନୁଚ୍ଛେଦରେ ମଧ୍ୟ ଖ୍ରୀଷ୍ଟଙ୍କ ଠାରେ ସବୁ ମାନବ ଜାତି ଏକ ହୁଅନ୍ତି ବୋଲି ପରମେଶ୍ୱରଙ୍କ ଇଚ୍ଛା ଏବଂ ଈଶ୍ୱରଙ୍କ ପରିବାରରେ ଆମେ ସମସ୍ତେ ଈଶ୍ୱରଙ୍କ ପୁଅ ଝିଅ ଅଟୁ। ଆମେ ସମସ୍ତେ ସମାନ ପ୍ରେମ ଓ ଆଦର ପାଇଥାଉ। ଆମେ ଯେତେବେଳେ ଏହି ଲେଖାର ଅନୁଚ୍ଛେଦର ପୂର୍ବ ନିର୍ଦ୍ଧାରିତ ଯାହା ଏଫିସିଅ 1:5 ବିଷୟରେ ଆମେ ଆ ପୂର୍ବରୁ ଦେଖିଥିଲୁ, ସେତେବେଳେ ଆମେ ତ୍ୱନ୍ଦ୍ୱରେ ପଡ଼ିଯାଉ। ସେହି ପ୍ରତିଜ୍ଞା ହେଉଛି ପରମେଶ୍ୱର ଆମକୁ ରକ୍ଷା କରିବା ପାଇଁ ମନୋନୀତ କରେ ଏବଂ ଆଉ କେତେକଙ୍କୁ ବିନାଶ କରିବା ପାଇଁ ମନୋନୀତ କଲା ପରି ମନେ ହେଉଛି। କିନ୍ତୁ ପ୍ରିୟ ଶ୍ରୋତା, ତାହା ବାଇବଲର ପ୍ରକୃତି ଶିକ୍ଷା ନୁହେଁ। ବରଂ ପରମେଶ୍ୱର ଜଗତ ସୃଷ୍ଟି କରିବା ପୂର୍ବରୁ ପରିତ୍ରାଣ ପରମେଶ୍ୱରଙ୍କ ଜଗତକୁ ଏବେ ପ୍ରେମ କଲେ, ତଦ୍ୱାରା ସବୁ ମନୁଷ୍ୟ ମୁକ୍ତି ପାଇପାରିବେ। କାରଣ ପରମେଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ତହିଁରେ ଯେ କେହି ବିଶ୍ୱାସ କଲେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ ବା ପ୍ରାପ୍ତ ହେବ, ଯାହା ଆମେ ଜନ 3:16 ପାଉଅଛୁ। ପରମେଶ୍ୱର ପୂର୍ବରୁ ହିଁ ଜାଣିଛନ୍ତି ଯେ କିଏ ତାଙ୍କର ପରିତ୍ରାଣର ଯୋଜନାକୁ ଗ୍ରହଣ କରିବ, କିନ୍ତୁ ତାହାର ଅର୍ଥ ନୁହେଁ ଯେ ତା ବିଷୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି। ପରିତ୍ରାଣ ଜଗତର ସମସ୍ତଙ୍କ ପାଇଁ, ଯେହେତୁ ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ସାଧନ କରିଅଛନ୍ତି। ପ୍ରଶ୍ନ ହେଉଛି, ପ୍ରିୟ ଶ୍ରୋତା, ଆମକୁ ଯେଉଁ ଅଫର୍ ବା ଯେଉଁ ସୁଯୋଗ ଦିଆଯାଇଅଛି ବା ମିଳୁଛି, ତା ପ୍ରତି ଆମର ପ୍ରତିକ୍ରିୟା କ'ଣ? ପରମେଶ୍ୱର କାହାକୁ ବଞ୍ଚାଇବା ପାଇଁ ବାଧ୍ୟ କରନ୍ତି ନାହିଁ। ସ୍ୱର୍ଗୀୟ ସୁବାଚାରେ ସ୍ଥିର ହେଲା ଯେ ମନୁଷ୍ୟ ଆଜ୍ଞା ଲଙ୍ଘନତାକାରୀ ହୋଇ ମୃତ୍ୟୁର ଶିକାର ହେଉ ବୋଲି ନିଶ୍ଚୟ ହୋଇନାହିଁ। କିନ୍ତୁ ଖ୍ରୀଷ୍ଟଙ୍କ ବିଷୟ କରିବା ଦ୍ୱାରା ସେମାନେ ମୁକ୍ତି ପାଇବେ। ପରମେଶ୍ୱର ଇଚ୍ଛା ସବୁ ମନୁଷ୍ୟ ରକ୍ଷା ପ୍ରାପ୍ତ ହୁଅନ୍ତୁ, ସେଥିପାଇଁ ଯଥେଷ୍ଟ ସୁବିଧା ତିଆରି କରାଗଲା। ପରମେଶ୍ୱର ନିଜର ଏକମାତ୍ର ପୁତ୍ରକୁ ଦାନ କଲେ, ଯେଉଁ ଯୀଶୁଖ୍ରୀଷ୍ଟ ଦ୍ୱାରା ଈଶ୍ୱରଙ୍କ ଠାରେ ପୁତ୍ର ସନ୍ତାନ ଭାବରେ ଗୃହୀତ ହେବା ପାଇଁ ମହା ମନା କରି ସେମାନେ ବିନାଶ ହେବେ। ପ୍ରିୟ ଶ୍ରୋତା, ମନୁଷ୍ୟ ଜାତି ମଧ୍ୟରେ ଭୟଙ୍କର ଭାବେ ବିଭେଦ ସୃଷ୍ଟି କରୁଥିବା କେତୋଟି ବିଷୟ ମଧ୍ୟରୁ ଜାତି ବିବାଦ, ଗୋଷ୍ଠୀ ବିବାଦ ଓ ଧର୍ମ ବିବାଦ। ଅନେକ ସମାଜରେ ସେମାନଙ୍କର ପରିଚୟ ପତ୍ରରେ ଜାତି ଓ ଧର୍ମ ବିଷୟରେ ଉଲ୍ଲେଖ ଅଛି। ପୁଣି ଏକ ପ୍ରକାର ପରିଚୟ ପତ୍ରରେ ଲେଖା ପ୍ରକାରେ ସେହି ଲୋକମାନଙ୍କୁ ସ୍ୱତନ୍ତ୍ର ସୁବିଧା ମିଳିଥାଏ କିମ୍ବା ତାଙ୍କୁ ବାରଣ କରାଯାଇଥାଏ। ଯେତେବେଳେ ଯୁଦ୍ଧ କିମ୍ବା ସଂଘର୍ଷ ସୃଷ୍ଟି ହୁଏ, ସେତେବେଳେ ସେହି ପରିଚୟ ପତ୍ର ଦେଖିଲା ପରେ ଶତ୍ରୁ ହସ୍ତରେ ପଡ଼ିଲେ ବହୁତ କଷ୍ଟ କିମ୍ବା ନିଜ ପକ୍ଷରେ ହୋଇଥିଲେ ସମସ୍ୟା ନାହିଁ। ପ୍ରିୟସତା, ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ଅନୁଗ୍ରହ ଯେପରି ଏଫିସି ମଣ୍ଡଳୀର ବିଶ୍ୱାସୀମାନେ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ଜୀବନ କିପରି ଥିଲା ତାହାଙ୍କୁ ମନେ ପକାଇବା ପାଇଁ ପାଉଲ ଏଫିସିଓମାନଙ୍କୁ ସ୍ୱାଗତ କରୁଅଛନ୍ତି। ଜାତି, ସଂସ୍କୃତି, ଧର୍ମ ସମ୍ବନ୍ଧୀୟ ପାର୍ଥକ୍ୟ ଲୋକମାନଙ୍କ ମଧ୍ୟରେ ଶତ୍ରୁତା ଓ ବିବାଦ ସୃଷ୍ଟି କରିଥାଏ। କିନ୍ତୁ ଶୁଭ ଖବର ହେଉଛି, ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କଠାରେ ଆମେ ସମସ୍ତେ ଗୋଟିଏ ଗୋଷ୍ଠୀର ଏବଂ ଖ୍ରୀଷ୍ଟ ଆମ ସମସ୍ତଙ୍କ ତ୍ରାଣକର୍ତ୍ତା ଓ ପ୍ରଭୁ ଅଟନ୍ତି। ଆମେ ସମସ୍ତେ ଈଶ୍ୱରଙ୍କ ଲୋକ ଅଟୁ। କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ଆମ ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି। ଜେରୁସାଲମର ଥିବା ପୁରାତନ ମନ୍ଦିରରେ ବିଭକ୍ତ କରିବା ପାଇଁ ଯେଉଁ କାନ୍ଥ ଥିଲା ତାହା ମନ୍ଦିରର ବିଭିନ୍ନ ଭାଗରୁ ଦର୍ଶାଉଛି। ପୁଣି ସେଥିରେ କେବଳ ଯିହୁଦୀମାନଙ୍କୁ ପ୍ରବେଶ କରିବାର ଅନୁମତି ଥିଲା। ବିରକ୍ତ କରୁଥିବା ବା ବିଭକ୍ତ କରୁଥିବା କାନ୍ଥରେ ବିଦେଶୀମାନଙ୍କୁ ଭିତରକୁ ନ ପଶିବା ପାଇଁ ଲେଖି ସତର୍କ କରାଯାଇଥିଲା। ଯଦି ଭିତରକୁ ପ୍ରବେଶ କରନ୍ତି ତାହେଲେ ତାଙ୍କର ମୃତ୍ୟୁ ହୁଏ। ଏହି ଦୋଷରେ ପାଉଲ ଦୋଷୀ ସାବତ ବା ଦୋଷୀ ବ୍ୟବସ୍ଥା ସେହି ବିଷୟରେ ସେ କହିଥିଲେ, କାରଣ ସେ ମିଶନରୀ ଯାତ୍ରା ପରେ ମନ୍ଦିରରେ ପ୍ରବେଶ କରିଥିଲେ। ପାଉଲକୁ ଗିରଫ କରାଯାଇଥିଲା, ତାଙ୍କୁ ଯିହୁଦୀ ବ୍ୟବସ୍ଥା ପ୍ରକାରେ ବିଚାର କରିବା ପାଇଁ ଅଣାଯାଇଥିଲା। ଯଦି ଆପଣ ପଢ଼ିବେ ପ୍ରେରିତ 21:29 ସେଠି ଆମେ ପାଉଅଛୁ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନେ ହେଉଛନ୍ତି ଅବ୍ରାହମଙ୍କ ବଂଶଧର ଏବଂ ହୃଦୟରେ ସୁନ୍ନତ ବିଧି ଗ୍ରହଣ କରିବା ଦରକାର। ପରମେଶ୍ୱର ଅବ୍ରାହମଙ୍କୁ ଯେଉଁ ଶାରୀରିକ ଚିହ୍ନ ଦେଇଥିଲେ ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନଙ୍କର ଆଧ୍ୟାତ୍ମିକ ସନ୍ତନତକୁ ବୁଝାଉଅଛି। ପଢ଼ନ୍ତୁ ଦ୍ୱିତୀୟ ବିବରଣୀ 10:16। ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅସ୍ୱସ୍ଥକୃତ ସନ୍ତନତରେ ଅର୍ଥାତ୍ ଖ୍ରୀଷ୍ଟୀୟ ସ୍ୱାନ୍ତନ ସନ୍ତତି ପ୍ରାପ୍ତ ହୋଇଅଛ। ପ୍ରିୟ ଶ୍ରୋତା, ପାଉଲ ବାସ୍ତବ କଥା ଏଫିସିମାନଙ୍କୁ କହିଲେ, ଯୁହୁଦୀ ଓ ବିଜାତିମାନେ ମଧ୍ୟ ଯେଉଁ ଏକତା ଅଛି, ବିଭିନ୍ନ ସଂସ୍କୃତିର ଲୋକ ଓ ବିଭିନ୍ନ ଜାତିର ଲୋକମାନଙ୍କ ମଧ୍ୟରେ ଯେଉଁ ଏକତା ଅଛି ତାହା ଏକ ପୌରାଣିକ କିମ୍ବା ତତ୍ପକୃତ କଥା ନୁହେଁ, କିନ୍ତୁ ଏହା ବାସ୍ତବ ବିଷୟ। ତୁମ୍ଭେମାନେ ଯେଉଁ ଆହ୍ୱାନ ଆଧୃତ ହୋଇଅଛ ବା ହୋଇଅଛି ସେଥିର ଯୋଗ୍ୟ ଆଚରଣ କର ବୋଲି ଏଫିସି 4:1 ଆମେ ପାଉଅଛୁ। ଏହିସବୁ ଗୁଣ ଓ ଅନୁଗ୍ରହର ବାସତ୍ୱ ଫଳ ଖ୍ରୀଷ୍ଟିଆନ ଜୀବନରେ ଶାନ୍ତି ରୂପ ବନ୍ଧନରେ ଆତ୍ମଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। ଏହିପରି ଏଫିସି 4:3 ଲେଖାଯାଇଅଛି। ଏସବୁ ଗୁଣ ପ୍ରେମର ବନ୍ଧା ହେଉଛି। ପ୍ରଥମ କରନ୍ତି 13:1-7 ଏହା ବର୍ଣ୍ଣନା କରି କହୁଅଛି, କାର୍ଯ୍ୟକ୍ଷମ ପ୍ରେମ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ମଧ୍ୟରେ ସମ୍ପର୍କକୁ ସୁରକ୍ଷା କରି ଖ୍ରୀଷ୍ଟିଆନ ସମାଜ ଭିତରେ ଶାନ୍ତି ଓ ଏକତା ବୃଦ୍ଧି କରିଥାଏ। ପୁଣି ତାହା ବାହାରକୁ ମଧ୍ୟ ଡେଇଁକି ଯାଇଥାଏ। ମଣ୍ଡଳୀରେ ଏକତା ଈଶ୍ୱରଙ୍କ ପ୍ରେମକୁ ସ୍ୱତନ୍ତ୍ର ଭାବରେ ଅନ୍ୟମାନଙ୍କୁ ଦେଖାଇଥାଏ। ମଣ୍ଡଳୀ ବିଶେଷ କରି ବିବାହ ବିଭେଦ ଓ ଯୁଦ୍ଧ ବିଭେଦ ସାକ୍ଷା ଦେବା ପାଇଁ ଆହ୍ୱାନ ପ୍ରାପ୍ତ ହୋଇଛି। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଏତେ ପ୍ରେମ କଲେ, ଆଉ ସେହି ପ୍ରେମ ଯୋଗୁଁ ସେ ଚାହାନ୍ତି କି ଆମ୍ଭେମାନେ ତାହାଙ୍କର ଆଶିଷର ଆଶୀର୍ବାଦର ଯୋଗ୍ୟତା ହେଉ, ଯେପରି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ନିଜକୁ ତାହାଙ୍କ ଜୀବନର ମୃତ୍ୟୁର ଉପହାର ପାଇପାରିବା। ଯେହେତୁ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟ ପାଇଁ ଏହି ପୃଥିବୀକୁ ଆସିଲେ, ଆଉ ସେହି ମନୁଷ୍ୟକୁ ଏହି ସୁଯୋଗ ଦେଇ କହନ୍ତି କି ତୁମ୍ଭେ ପିତାଙ୍କ ସନ୍ତାନ ସନ୍ତତି, ଯେଉଁ ଆଶୀର୍ବାଦ ମୁଁ ପ୍ରାପ୍ତ ହୋଇଅଛି ସେହି ଆଶୀର୍ବାଦ ଆମେ ବି ପ୍ରାପ୍ତ ହେଉ, ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଇଚ୍ଛା। ତାହେଲେ ପ୍ରିୟ ଶ୍ରୋତା, ଆପଣ କ'ଣ ଯୀଶୁଙ୍କ ନାମରେ ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେ ସମୟ, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ଆମେ ବିଶ୍ୱାସ କରିବା, ଯେପରିକି ତାହାଙ୍କୁ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଆଶିଷ ତାହାଙ୍କ ଆଶୀର୍ବାଦ ଆମେ ପ୍ରାପ୍ତ ହୋଇପାରିବା। ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା, ସେହି ମଧୁର ନାମରେ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ଆଶିଷ ଯେଉଁ ଆଶୀର୍ବାଦ ତୁମଠାରେ ଆମେ ପ୍ରାପ୍ତ ହେଉ ସେହି ବିଷୟରେ ଯେଉଁ ଶିକ୍ଷା ଆମେ ଲାଭ କଲୁ ସେ ଯୋଗୁଁ ଧନ୍ୟବାଦ ପ୍ରଭୁ। ଆମେ ତୁମର ସନ୍ତାନ ସନ୍ତତି, ଆମମାନଙ୍କୁ ଆଶୀର୍ବାଦ କର, ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର, ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଆମ ପାପ ସବୁ କ୍ଷମା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। Thank you.
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।